ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବ୍ରାସିଲିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ବ୍ରାଜିଲର ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ହେବ ଆଲୋଚନା, ଭାରତର ଶକ୍ତି କ୍ଷମତାକୁ ଅଧିକ ଉନ୍ନତ ଏବଂ ବ୍ୟାପକ କରିବା ନେଇ ନରୱେରେ ବିଭିନ୍ନ ପ୍ରକଳ୍ପର ଅନୁସନ୍ଧାନ କରାଯାଉଛି କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ, ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଜି ନୀଳାଦ୍ରି ବିଜେ, ବର୍ଦ୍ଧିତ ଶୁଳ୍କ କାର୍ଯ୍ୟକାରିତାର ସମୟସୀମାକୁ ଆସନ୍ତା ପହିଲା ପର୍ଯ୍ୟନ୍ତ ବୃଦ୍ଧି କଲା ଆମେରିକା, ଏବଂ 19 ବର୍ଷରୁ କମ୍ ଭାରତ ଇଂଲଣ୍ଡ ଯୁବ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍କୁ 3-2 ଅକ୍ତିଆର କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଓ ଡି ଜେନେରିଓଠାରେ ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପରେ ଆଜି ସକାଳେ ବ୍ରାସିଲିଆଠାରେ ପହଞ୍ଚିଛନ୍ତି। ବ୍ରାଜିଲର ପ୍ରତିରକ୍ଷା ମନ୍ତ୍ରୀ ଜୋସ୍ ମୁସିଓ ମୋଣ୍ଟେରିଓ ଫିଲ୍ହୋ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏ ସମ୍ପର୍କରେ ଏକ ରିପୋର୍ଟ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ଭାରତ ଏବଂ ବ୍ରାଜିଲ ଦ୍ୱିପାକ୍ଷିକ ସହଭାଗିତାରେ ନୂତନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବ୍ରାଜିଲର ପାରମ୍ପରିକ ସଙ୍ଗୀତ ସାମ୍ବାରେଗା ପ୍ରଦର୍ଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି। ବ୍ରାସିଲିଆଠାରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବ୍ରାଜିଲ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କ ସହିତ ଆଲୋଚନା କରିବେ। ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ମହାକାଶ, ପ୍ରଯୁକ୍ତିବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ବ୍ରାଜିଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦିନେଶ ଭାଟିଆ ପୂର୍ବରୁ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଏହି ଦ୍ୱିପାକ୍ଷିକ ବୈଠକ ଅବସରରେ 4 ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଆତଙ୍କବାଦ ବିରୋଧୀ ପଦକ୍ଷେପ, ପାରସ୍କରିକ ଗୁପ୍ତ ସୂଚନା ଆଦାନ ପ୍ରଦାନ, ନବୀକରଣୀୟ ଶକ୍ତି ଏବଂ କୃଷି ଗବେଷଣାରେ ସହଯୋଗ ନେଇ ଏହି ଚୁକ୍ତିପତ୍ରଗୁଡ଼ିକ ସ୍ୱାକ୍ଷରିତ ହେବ। ବ୍ରାସିଲିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ନାମ୍ବିଆ ଗସ୍ତରେ ଯିବେ। ବ୍ରିକ୍ସ ବୈଠକ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ସହ ଫଳପ୍ରଦ ଆଲୋଚନା ହୋଇଛି। ବ୍ରିକ୍ସ ଗୋଷ୍ଠୀକୁ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟ ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ପାଇଁ ଶ୍ରୀ ମୋଦି ବ୍ରାଜିଲ ରାଷ୍ଟ୍ରପତି ଏବଂ ସେଠାକାର ସରକାରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଭାରତର ବନ୍ଧୁତାକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ରିଓ ଡି ଜେନେରିଓଠାରେ ବ୍ରିକ୍ସ ବୈଠକରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଭାରତବାସୀ ପ୍ରକୃତି ପ୍ରତି ଶ୍ରଦ୍ଧା ପ୍ରକାଶ କରିଥାନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ପରିବେଶ ସୁରକ୍ଷା ଭାରତବାସୀଙ୍କ ପାଇଁ ଏକ ବିକଳ୍ପ ନୁହେଁ, ବରଂ ନୈତିକ କର୍ତ୍ତବ୍ୟ ବୋଲି ଭାରତବାସୀ ଗ୍ରହଣ କରିଥାନ୍ତି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ସହଯୋଗ, ସ୍ଥିରତା ଏବଂ ନବସୃଜନ ନିର୍ମାଣ କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରାଯିବ ବୋଲି ଶ୍ରୀ ମୋଦି କହିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ଭାରତର ଶକ୍ତି କ୍ଷମତାକୁ ଅଧିକ ଉନ୍ନତ ଏବଂ ବ୍ୟାପକ କରିବା ଲକ୍ଷ୍ୟ ନେଇ ନରୱେରେ ବିଭିନ୍ନ ପ୍ରକଳ୍ପ ଅନୁସନ୍ଧାନ କରାଯାଉଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନରୱେର ବର୍ଗେନ୍ସ୍ଥିତ ନର୍ଦର୍ଣ୍ଣ ଲାଇଟ୍ ସିଓ ଟୁ ଟର୍ମିନାଲ୍ରେ ଶ୍ରୀ ପୁରୀ ପରିଦର୍ଶନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପୁରୀ ଏ ସମ୍ପର୍କିତ ସୂଚନା ପ୍ରଦାନ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଅଧୀନରେ କେନ୍ଦ୍ର ସରକାର ଭାରତରେ ଏକ ସମ୍ପୂର୍ଣ୍ଣ ଇ ଆଣ୍ଡ ପି ଗଭୀର ଜଳ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମ୍ ବିକଶିତ କରିବାକୁ ପ୍ରୟାସ ଜାରି ରଖିଛି। ଏଥିପାଇଁ ବିଶ୍ୱସ୍ତରରୁ ଏକ ବୃହତ ଅପ୍ସୋର ଅନୁସନ୍ଧାନ ବିଲ୍ଡିଂ ପରିସର ଅଧୀନରେ 2.5 ଲକ୍ଷ ବର୍ଗ କିଲୋମିଟର ଅଧିକ ଅନୁସନ୍ଧାନ କ୍ଷେତ୍ର କାର୍ଯ୍ୟକାରୀ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। ଓପନ୍ ଏକ୍ରେଜ୍ ଲାଇସେନ୍ସିଂ ମାଧ୍ୟମରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଆଶା ରଖିଛନ୍ତି। ଏହାଦ୍ୱାରା ସମ୍ଭାବ୍ୟ ନିବେଶକ ସେମାନଙ୍କର ପସନ୍ଦ ମୁତାବକ ଅନୁସନ୍ଧାନ କ୍ଷେତ୍ର ଚୟନ କରିବାର ସ୍ୱାଧୀନତା ପାଇବେ। ଶ୍ରୀ ପୁରୀ କହିଛନ୍ତି, ଭୂତଳ ତୈଳ ସର୍ଭେ, ଗଭୀର ଜଳ ଅନୁସନ୍ଧାନ, ଅପ୍ସୋର ପବନ, କାର୍ବନ୍ କ୍ୟାପ୍ଚର ଏବଂ ଷ୍ଟୋରେଜ୍ ପ୍ରଯୁକ୍ତି ବିଦ୍ୟାରେ ଭାରତର ମହତ୍ୱାକାଂକ୍ଷୀ ଶକ୍ତି ପରିବର୍ତ୍ତନ ପଦକ୍ଷେପ ସହିତ ନରୱେର ବିଶେଷଜ୍ଞ ଚିନ୍ତାଧାରାକୁ ସମନ୍ୱିତ କରିବାର ଲକ୍ଷ୍ୟ ରଖାଯାଇଛି। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତି ଆଜି ନୀଳାଦ୍ରି ବିଜେ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥ ଉପରେ ସନ୍ଧ୍ୟା ଆଳତୀ ଏବଂ ସନ୍ଧ୍ୟାଧୂପ ପରେ ଚାରମାଳ ବନ୍ଧାଯିବ। ଏହାପରେ ଅପରାହ୍ନ 4:00 ଗୋଟିପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଆରମ୍ଭ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ନୀଳାଚଳ ଅଭଡ଼ା ମିଳିବ। ଗତକାଲି ରଥାରୂଢ଼ ଠାକୁରଙ୍କର ଅଧରପଣା ନୀତି ସମ୍ପନ୍ନ ହୋଇଛି। ଓଡ଼ିଶାର ମିଷ୍ଟାନ୍ନଗୁଡ଼ିକ ମଧ୍ୟରେ ରସଗୋଲା ଗୁରୁତ୍ୱ ବହନ କରିଥାଏ। ଏହାର ସମ୍ବନ୍ଧ ଭାରତୀୟ ଧର୍ମ, ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ। ରସଗୋଲାର ପରମ୍ପରା ବହୁ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଏବଂ ରଥଯାତ୍ରା ସହିତ ଜଡ଼ିତ ହୋଇଥିବାରୁ ପ୍ରତିବର୍ଷ ଆଜିର ଦିବସରେ ରସଗୋଲା ଦିବସ ପାଳନ କରାଯାଉଛି। ରଥଯାତ୍ରାର ଶେଷ ନୀତି ନୀଳାଦ୍ରୀ ବିଜୟ ଅବସରରେ ରସଗୋଲା ଦିବସ ପାଳନ କରାଯାଇଥାଏ। ସୂଚନାଯୋଗ୍ୟ 2015 ମସିହା ଜୁଲାଇ ମାସ 30 ତାରିଖରୁ ରସଗୋଲା ଦିବସ ପ୍ରଥମେ ଆରମ୍ଭ ହୋଇଥିଲା ଏବଂ 2019 ମସିହା ଜୁଲାଇ ମାସ 29 ତାରିଖରେ ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏହାର ପାରସ୍ପରିକ ଶୁଳ୍କ ଲାଗୁ କରିବା ପାଇଁ ମୁକ୍ତି ଦିବସ ପଦକ୍ଷେପକୁ ଆସନ୍ତା ମାସ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାଦ୍ୱାରା ପ୍ରଭାବିତ ଦେଶଗୁଡ଼ିକ ଆମେରିକା ସହିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବାକୁ ଅତିରିକ୍ତ ସମୟ ପାଇବେ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଗତ ଏପ୍ରିଲ୍ 2 ତାରିଖରେ ଭାରତ ସମେତ ଅନ୍ୟ କେତେକ ରାଷ୍ଟ୍ର ଉପରେ ଶୁଳ୍କ ବୃଦ୍ଧି ନେଇ ଘୋଷଣା କରିଥିଲେ, ତେବେ ଏହାର କାର୍ଯ୍ୟକାରିତାକୁ 90 ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ଏହି ସ୍ଥଗିତାଦେଶର ସମୟସୀମା ଆସନ୍ତାକାଲି ଶେଷ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଆମେରିକା ସହ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ଲାଗି ପ୍ରଭାବିତ ଦେଶଗୁଡ଼ିକୁ ସମୟ ମିଳିଥିଲା। ଏବେ ଏହାକୁ ଆସନ୍ତା ମାସ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ 14 ଦେଶ ଉପରେ ନୂତନ ଶୁଳ୍କ ହାର ଲାଗୁ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ପ୍ରଭାବିତ ଦେଶଗୁଡ଼ିକର ନେତୃବୃନ୍ଦଙ୍କୁ ଶ୍ରୀ ଟ୍ରମ୍ପ ଚିଠି ମାଧ୍ୟମରେ ଅବଗତ କରାଇଥିଲେ ଯେ ଆମେରିକା ବିରୁଦ୍ଧରେ କୌଣସି ପ୍ରକାର ପ୍ରତିଶୋଧମୂଳକ ପଦକ୍ଷେପ ଅତିରିକ୍ତ ଶୁଳ୍କ ବୃଦ୍ଧିର କାରଣ ହୋଇପାରେ। ବାଣିଜ୍ୟ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବା ଲକ୍ଷ୍ୟ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଆମେରିକା ସୂଚନା ଦେଇଥିଲା। କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି, ଖଣି କ୍ଷେତ୍ରର ବିକାଶ, ଜନକଲ୍ୟାଣକାରୀ ଯୋଜନା ଏବଂ ପରିବେଶ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଜୟପୁରଠାରେ ଗତକାଲି 7 ତାରକା ଏବଂ 5 ତାରକା ମୂଲ୍ୟାଙ୍କିତ ଖଣିର ସମ୍ବର୍ଦ୍ଧନା ସମାରୋହକୁ ସମ୍ବର୍ଦ୍ଧନ କରି ଶ୍ରୀ ରେଡ୍ଡୀ ଏହା କହିଛନ୍ତି। ସରକାରଙ୍କ ଖଣି ନୀତି ଆଖପାଖ ଅଞ୍ଚଳର ଲୋକ ଏବଂ ଖଣିରେ କାମ କରୁଥିବା ଶ୍ରମିକଙ୍କର ସ୍ୱାର୍ଥର ସୁରକ୍ଷାକୁ ନିଶ୍ଚିତ କରିଛି। ଖଣି ବିକାଶରେ ପ୍ରଯୁକ୍ତିବିଦ୍ୟାର ଉପଯୋଗକୁ ସରକାର ପ୍ରୋହାହନ ପ୍ରଦାନ କରୁଛନ୍ତି। ଏହି ଅବସରରେ ଖଣି ଶ୍ରମିକଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଉପରେ ମନ୍ତ୍ରୀ ଶ୍ରୀ ରେଡ୍ଡୀ ଗୁରୁତ୍ୱ ପ୍ରଦାନ କରିଛନ୍ତି।
ମାଇନିଙ୍ଗ ସେକ୍ଟର ଆଜ ବିକାଶ ଜନକଲ୍ୟାଣ ଔର ପର୍ଯ୍ୟାବରଣ ସଂରକ୍ଷଣ ତିନୋଁ କେ ଏକ ସାଥ ଆଗେ ବଢ଼ ରହେ ହୈଁ। ମାଇନିଙ୍ଗ ସେକ୍ଟର ମେ କୁ ପ୍ରୋତ୍ସାହନ କରନା ସରକାର କା ଜିମ୍ମେଦାରୀ ହୈ ଔର ସାଥ ସାଥ ଆମ ଜନତା ମେ ରୁରାଲ ଏରିଆ ମେ ଜୋ ମାଇନିଙ୍ଗ ସେକ୍ଟର କେ ଆଜୁବାଜୁ ଜିନ୍ଦଗୀ ଗୁଜାରନେ ୱାଲେ ହୈ ଜୋ କାମ କରନେ ୱାଲେ ହୈ ଉସ ସେକ୍ଟର ମେ ଜୋ ଗରିବ ଲୋକ ରହତେ ହୈଁ ଉନମେ ଭି ବିଶ୍ୱାସ ଦିଲାନା ହମାରା କାମ ହୈ।
ଆଫଗାନିସ୍ତାନ ପରିସ୍ଥିତି ଉପରେ ମିଳିତ ଜାତିସଂଘ ସାଧାରଣ ସଭାରେ ଗୃହୀତ ହେବାକୁ ଥିବା ଏକ ପ୍ରସ୍ତାବ ଉପରେ ଭାରତ ଭୋଟ୍ ପ୍ରଦାନରୁ ବିରତ ରହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାରଭଥନେନି ହରିଶ ଏହି ପ୍ରସ୍ତାବ ଉପରେ ଆଲୋଚନାରେ କହିଛନ୍ତି, ଆଫଗାନିସ୍ତାନ ସୁରକ୍ଷା ପରିସ୍ଥିତି ଉପରେ ଭାରତ କଡ଼ା ନଜର ରଖିଛି। ଆଫଗାନିସ୍ତାନରେ ମାନବିକତା ବଜାୟ ରଖିବା, ଆନ୍ତର୍ଜାତିକ ଆଇନ ପାଳନ ଏବଂ ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଂକ୍ରାନ୍ତ ପ୍ରସ୍ତାବ ମାନବିକ ସଂକଟ, ଦଶନ୍ଧି ଧରି ଚାଲିଥିବା ସଂଘର୍ଷର ସ୍ଥାୟୀ ସମାଧାନ ଉପରେ ପ୍ରଭାବ ପକାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ବିଭିନ୍ନ ପ୍ରସଙ୍ଗ ନେଇ ଇତିମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ତାଙ୍କ ଆଫଗାନିସ୍ତାନ ପ୍ରତିପକ୍ଷଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଉପରେ ସେହି ଅବସରରେ ଉଲ୍ଲେଖ କରିଛନ୍ତି। ଆଫଗାନିସ୍ତାନ ପ୍ରତି ଭାରତର ଆଭିମୁଖ୍ୟ ଦୀର୍ଘକାଳୀନ ବନ୍ଧୁତା ଏବଂ ବିଶେଷ ବନ୍ଧୁତା ଆଧାରରେ ପରିଚାଳିତ ହୋଇଆସିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଆଫଗାନିସ୍ତାନକୁ ଭାରତ ଦ୍ୱାରା ପ୍ରଦାନ କରାଯାଇଥିବା ମାନବିକ ସହାୟତା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, 2030 ସୁଦ୍ଧା ଭାରତ 300 ବିଲିୟନ୍ ଜୈବ ଅର୍ଥନୀତିର ଲକ୍ଷ୍ୟ ରଖିଛି। ଜୈବ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମ୍ ଗତ ଏକ ଦଶନ୍ଧି ମଧ୍ୟରେ ଦ୍ରୁତ ପ୍ରଗତି ହାସଲ କରିଛି। ଦେଶର ଷ୍ଟାର୍ଟଅପ୍ ସଂଖ୍ୟା ବୃଦ୍ଧି ପାଇଥିବା ଏହାର ଏକ ପ୍ରତିଫଳନ। ସମ୍ପ୍ରତି କାର୍ଯ୍ୟକାରୀ ହେଉଥିବା ବାୟୋ ଇ3 ନୀତି ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ସିଂ କହିଛନ୍ତି, ପରିବେଶଗତ ସ୍ଥିରତା, ଆର୍ଥିକ ଅଭିବୃଦ୍ଧି ଏବଂ ସମାନତାର ସହିତ ଜୈବ ଅର୍ଥନୀତି କ୍ଷେତ୍ରକୁ ଗତିଶୀଳ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। 19 ବର୍ଷରୁ କମ୍ ଭାରତ ଇଂଲଣ୍ଡ 5-ଟିକିଆ ଯୁବ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍କୁ ଭାରତ 3-2 ଅକ୍ତିଆର କରିଛି। ଗତକାଲି ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 7 ୱିକେଟ୍ରେ ପରାସ୍ତ କରିଛି। ୱେଷ୍ଟଷ୍ଟଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 50 ଓଭର୍ରେ 9 ୱିକେଟ୍ ବିନିମୟରେ 210 ରନ୍ ସଂଗ୍ରହ କରିଥିଲା। 31 ଓଭର୍ ଏବଂ ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ଇଂଲଣ୍ଡ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଉଭୟ ଦଳଙ୍କ ମଧ୍ୟରେ 2 ଟେଷ୍ଟ ମ୍ୟାଚ୍ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରାସିଲିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ବ୍ରାଜିଲର ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ହେବ ଆଲୋଚନା। ଭାରତର ଶକ୍ତି କ୍ଷମତାକୁ ଅଧିକ ଉନ୍ନତ ଏବଂ ବ୍ୟାପକ କରିବା ନେଇ ନରୱେରେ ବିଭିନ୍ନ ପ୍ରକଳ୍ପର ଅନୁସନ୍ଧାନ କରାଯାଉଛି କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଜି ନୀଳାଦ୍ରି ବିଜେ। ବର୍ଦ୍ଧିତ ଶୁଳ୍କ କାର୍ଯ୍ୟକାରିତାର ସମୟସୀମାକୁ ଆସନ୍ତା ପହିଲା ପର୍ଯ୍ୟନ୍ତ ବୃଦ୍ଧି କଲା ଆମେରିକା ଏବଂ 19 ବର୍ଷରୁ କମ୍ ଭାରତ ଇଂଲଣ୍ଡ ଯୁବ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍କୁ 3-2 ଅକ୍ତିଆର କଲା ଭାରତ। ସମ୍ବାଦ ଶେଷ ହେଲା।